ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଅଯୋଧ୍ୟା ଗସ୍ତ ଅବସରରେ ଆଜି ସନ୍ଧ୍ୟାରେ ରାମଲାଲାଙ୍କୁ କରିବେ ଦର୍ଶନ. ରାଜସ୍ଥାନର ଆଜମେର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦସି ଗ୍ରାମ ବୁଥ୍ରେ ଆସନ୍ତାକାଲି ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ. ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 28 ବିଧାନସଭା ଆସନ ପାଇଁ 243 ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ. ସୁପରସୋନିକ୍ ମିସାଇଲ୍ ଆସିଷ୍ଟେଡ୍ ରିଲିଜ୍ ଅଫ୍ ଟର୍ପେଡୋ ସ୍କାର୍ଟ ସିଷ୍ଟମ୍ର ଆଜି ହୋଇଛି ସଫଳ ପରୀକ୍ଷଣ ଏବଂ 19 ଟଙ୍କା ହ୍ରାସ ପାଇଲା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଅଯୋଧ୍ୟାସ୍ଥିତ ରାମଜନ୍ମଭୂମିଠାରେ ରାମଲାଲାଙ୍କ ଦର୍ଶନ କରିବେ. ନବନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ପରେ ଏହା ହେଉଛି ରାଷ୍ଟ୍ରପତିଙ୍କର ପ୍ରଥମ ଅଯୋଧ୍ୟା ଗସ୍ତ. ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାରେ ହନୁମାନ ଗାଦି ମନ୍ଦିର ପରିଦର୍ଶନ ସହ ସେଠାରେ ସରୋଜ ଆରତୀ କାର୍ଯ୍ୟକ୍ରମରେ ଯୋଗଦେବେ. ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି. ବରିଷ୍ଠ ପ୍ରଶାସନିକ ପୁଲିସ୍ ଅଧିକାରୀ ଗତକାଲି ରାଷ୍ଟ୍ରପତି ଗସ୍ତ କରିବାକୁ ଥିବା ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି. ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ୍ ବ୍ୟବସ୍ଥାରେ ମଧ୍ୟ କେତେକ କଟକଣା ଜାରି କରାଯାଇଛି. ତେବେ ସାଧାରଣ ଜନତା ପୂର୍ବପରି ରାମଲାଲାଙ୍କ ଦର୍ଶନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି. ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଅପରାହ୍ନ 4:30 ସମୟରେ ଅଯୋଧ୍ୟାରେ ପହଞ୍ଚବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆସନ୍ତା 7 ଦିନ ଅନୁଷ୍ଠିତ ହେବ। 10 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ 93 ଆସନ ପାଇଁ ଏହି ଦିନ ଭୋଟ୍ ଗ୍ରହଣ କରାଯିବ। ପୂର୍ବରୁ 94 ଆସନ ପାଇଁ ମତଗ୍ରହଣ କରାଯିବାର ଘୋଷଣା କରାଯାଇଥିଲା। ତେବେ ସୁରତ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହେବା ସହ ମଧ୍ୟପ୍ରଦେଶର ବେତୁଲ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ଦ୍ୱିତୀୟ ପର୍ଯ୍ୟାୟରୁ ତୃତୀୟ ପର୍ଯ୍ୟାୟକୁ ସ୍ଥାନାନ୍ତରିତ ହୋଇଛି। ସେହିଭଳି ଜାମ୍ମୁ କାଶ୍ମୀର ଅନନ୍ତନାଗ ରାଜୌରୀ ଲୋକସଭା ଆସନ ପାଇଁ ମତଗ୍ରହଣ ପରିବର୍ତ୍ତିତ ହୋଇଛି, ଫଳରେ ଏହି ପର୍ଯ୍ୟାୟରେ 94 ବଦଳରେ 93 ଆସନରେ ଭୋଟ୍ ଗ୍ରହଣ କରାଯିବ। ଗୁଜରାଟର 25, କର୍ଣ୍ଣାଟକର 14, ମହାରାଷ୍ଟ୍ରର 11 ଏବଂ ଉତ୍ତରପ୍ରଦେଶର 10 ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶର 9, ଛତିଶଗଡ଼ର 7, ବିହାରର 5, ଆସାମ ଏବଂ ପଶ୍ଚିମବଙ୍ଗର 4 ଲେଖାଏଁ ଆସନ, ଗୋଆ, ଦାଦର ଓ ନଗରହାବେଲି ଏବଂ ଦାମନ ଓ ଡିୟୁ ଅଞ୍ଚଳର 2 ଲେଖାଏଁ ଆସନରେ ମତଗ୍ରହଣ କରାଯିବ। ଏହି ତୃତୀୟ ପର୍ଯ୍ୟାୟ ମତଗ୍ରହଣ ପରେ 16 ରାଜ୍ୟ ଏବଂ 4 କେନ୍ଦ୍ରଶାସିତ ଅଞ୍ଚଳରେ ଲୋକସଭା ନିର୍ବାଚନ ଶେଷ ହେବ। ଏହି ସ୍ଥାନଗୁଡ଼ିକ ମଧ୍ୟରେ ଉତ୍ତର ପୂର୍ବାଞ୍ଚଳର ସମସ୍ତ ରାଜ୍ୟ ଏବଂ ଆଣ୍ଡାମାନ ନିକୋବର ଆସନ, ପୁଡୁଚେରୀ, ଲାକ୍ଷାଦ୍ୱୀପ, ଦାଦର ଓ ନଗରହାବେଲି ଏବଂ ଦାମନ ଓ ଡିୟୁ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ। ରାଜସ୍ଥାନ ଆଜମେର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦସି ଗ୍ରାମ ବୁଥ୍ରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରବୀଣ ଗୁପ୍ତା କହିଛନ୍ତି ଏହି ବୁଥ୍ରେ ଆସନ୍ତାକାଲି ସକାଳ 7 ଅପରାହ୍ନ 5 ପର୍ଯ୍ୟନ୍ତ ପୁନଃ ମତ ଗ୍ରହଣ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସେ କହିଛନ୍ତି। ନନ୍ଦସି ଗ୍ରାମର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 195 ନମ୍ଘର ପୁଲିଂ ବୁଥ୍ର ରୁମ୍ ନମ୍ଘର 1 ଏହି ମତ ଗ୍ରହଣ କରାଯିବ। ଗତ 26 ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସଂକ୍ରାନ୍ତ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ଗୁପ୍ତା ସୂଚନା ଦେଇଛନ୍ତି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଏକକାଳୀନ ସାଧାରଣ ନିର୍ବାଚନରେ 28 ବିଧାନସଭା ଆସନ ପାଇଁ 243 ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର କାଏମ ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଗତ 25 ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ଥିଲା। ତେବେ ପ୍ରାର୍ଥୀପତ୍ର ଯାଞ୍ଚ ପରେ 256 ଜଣଙ୍କର ପ୍ରାର୍ଥୀପତ୍ର ବୈଧ ଘୋଷଣା କରାଯାଇଥିଲା। ଗତ 29 ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ସୁଦ୍ଧା 13 ଜଣ ପ୍ରାର୍ଥୀ ନିର୍ବାଚନରୁ ଓହରି ଯାଇଛନ୍ତି। ଏବେ 243 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନ ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ୱଷ୍ଟ କରିଛି। ବ୍ରହ୍ମପୁର ବିଧାନସଭା ଆସନ ପାଇଁ ସର୍ବାଧିକ 17 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଦିଗପହଣ୍ଡି ପାଇଁ 13 ଜଣ, ନର୍ଲା, ଗୁଣୁପୁର ଏବଂ କୋରାପୁଟ ବିଧାନସଭା ଆସନ ପାଇଁ 12 ଜଣ ଲେଖାଏଁ ପ୍ରାର୍ଥୀ ନିଜ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି। ଜୟପୁର, ଲକ୍ଷ୍ମୀପୁର, ଭବାନୀପାଟଣା ଏବଂ ଧର୍ମଗଡ଼ ବିଧାନସଭା ଆସନ ପାଇଁ 11 ଜଣ ଲେଖାଏଁ, ଛତ୍ରପୁର, ଗୋପାଳପୁର, ରାୟଗଡ଼ା ଏବଂ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ 10 ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆନ୍ତର୍ଜାତିକ ଶ୍ରମିକ ଦିବସ ଆଜି ସମଗ୍ର ବିଶ୍ୱରେ ପାଳନ କରାଯାଉଛି। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ଅଧିକାରର ସୁରକ୍ଷା ଏବଂ ସମାଜ ପ୍ରତି ସେମାନଙ୍କ ଅବଦାନକୁ ମନେ ପକାଇବା ଏହି ଦିବସ ପାଳନର ଲକ୍ଷ୍ୟ। ଆଜିର ଦିନଟିକୁ ମଇ ଦିବସ ଭାବେ ସ୍କରଣ କରାଯାଏ। ଏହି ଦିବସରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରାଯାଇଛି। 1886 ମସିହା ମେ ମାସ 1 ତାରିଖ ଦିନ ଆମେରିକାର ପ୍ରାୟ 2 ଲକ୍ଷ ଶ୍ରମିକ ସେମାନଙ୍କର କାର୍ଯ୍ୟନିର୍ଘଣ୍ଟ ସମୟ ସ୍ଥିର କରିବା ଦାବିରେ ପ୍ରଥମେ ଆନ୍ଦୋଳନ କରିଥିଲେ। ସେମାନଙ୍କର ଦାବିକୁ ସମ୍ମାନ ଜଣାଇ ୟୁରୋପର ବିଭିନ୍ନ ସୋସିଆଲିଷ୍ଟ ଦଳ ଏକତ୍ରିତ ଭାବେ ମେ ମାସ 1 ଶ୍ରମିକ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପଭି ନେଇଥିଲେ। ଭାରତରେ 1923 ମସିହାରୁ ଶ୍ରମିକ ଦିବସ ପାଳିତ ହୋଇଆସୁଛି। ସୁପରସୋନିକ୍ ମିସାଇଲ୍ ଆସିଷ୍ଟେଡ୍ ରିଲିଜ୍ ଅଫ୍ ଟର୍ପେଡୋ ସ୍କାର୍ଟ ସିଷ୍ଟମ୍ର ଆଜି ସଫଳ ପରୀକ୍ଷଣ ହୋଇଛି। ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହାଦ୍ୱାରା ଭାରତୀୟ ନୌସେନାର ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କ୍ଷମତା ଅଧିକ ବୃଦ୍ଧି ପାଇବ। ସ୍କାର୍ଟ ହେଉଛି ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ର ଆଧାରିତ ହାଲୁକା ଓଜନ ଟର୍ପେଡୋ ଡେଲିଭରି ସିଷ୍ଟମ ଏବଂ ଏହାକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଦ୍ୱାରା ଡିଜାଇନ୍ ଓ ବିକଶିତ କରାଯାଇଛି। ସ୍କାର୍ଟର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ ଏବଂ ଏଥିରେ ସମ୍ପୃକ୍ତ ସହଯୋଗୀଙ୍କୁ ପ୍ରଶଂସା କରିଛନ୍ତି। ଏହି ବ୍ୟବସ୍ଥାର ବିକାଶ ଭାରତୀୟ ନୌସେନାର ଶକ୍ତିକୁ ଆହୁରି ବଢ଼ାଇବ ବୋଲି ସେ କହିଛନ୍ତି। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ରହିଥିବା ବିଭିନ୍ନ ସ୍କୁଲ୍କୁ ବୋମା ବିସ୍ଫୋରଣ ନେଇ ମିଳିଥିବା ଧମକ ଅମୂଳକ ବୋଲି ଦିଲ୍ଲୀ ପୁଲିସ୍ କହିଛି। ଏନେଇ ଚିନ୍ତା ପ୍ରକଟ ନ କରିବାକୁ ପୁଲିସ୍ ପକ୍ଷରୁ ଛାତ୍ରଛାତ୍ରୀ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ପୁଲିସ୍ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଇମେଲ୍ ମାଧ୍ୟମରେ ବିଭିନ୍ନ ସ୍କୁଲ୍କୁ ଏଭଳି ଧମକ ଦିଆଯାଇଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ୍ କହିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଏହି ଘଟଣାରେ ଦିଲ୍ଲୀ ପୁଲିସ୍ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ପରିସ୍ଥିତି ନେଇ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଦିଲ୍ଲୀ ପୁଲିସ୍ କମିଶନରଙ୍କ ସହ ଆଲୋଚନା କରିବା ସହ ତାଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ସହ ତଦନ୍ତରେ ଯେଭଳି କୌଣସି ଅବହେଳା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ସାକ୍ସେନା ଦିଲ୍ଲୀ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କୁ କ୍ଷମା ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଆର୍ଟିସି କହିଛନ୍ତି ସେଭଳି କୌଣସି ସନ୍ଦିଗ୍ଧ ବିଷୟ ହସ୍ତଗତ ହୋଇନାହିଁ। ତେବେ ଦିଲ୍ଲୀ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି ଏବଂ ତଦନ୍ତ ସ୍ଥିତି ନେଇ ପୁଲିସ୍ ସହ ବିଚାର ବିମର୍ଶ ଚାଲିଛି ବୋଲି ମନ୍ତ୍ରୀ ଆତିଶି କହିଛନ୍ତି। ବ୍ୟାବସାୟିକ ଗ୍ୟାସ୍ ସିଲିଣ୍ଡରଗୁଡ଼ିକର ମୂଲ୍ୟ 19 ଟଙ୍କା ହ୍ରାସ ପାଇଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ନିଆଯାଇଥିବା ଏହି ନିଷ୍ପଭି ତୁରନ୍ତ କାର୍ଯ୍ୟକାରୀ ହୋଇଛି। ଇଣ୍ଡିଆନ୍ ଅଏଲ୍ ୱେବ୍ସାଇଟ୍ରୁ ମିଳିଥିବା ସୂଚନା ଅନୁଯାୟୀ ମୂଲ୍ୟ ହ୍ରାସ ପରେ ବ୍ୟବସାୟ କ୍ଷେତ୍ରରେ ବ୍ୟବହାର ହୋଇଥିବା 19 କିଲୋଗ୍ରାମ ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଦିଲ୍ଲୀଠାରେ 1,745.50 ହୋଇଛି। ସେହିଭଳି କୋଲକାତାରେ ଏହାର ମୂଲ୍ୟ 1,869 ଟଙ୍କା, ମୁମ୍ବାଇରେ 1,698.50 ଏବଂ ଚେନ୍ନାଇରେ 1,911 ଟଙ୍କା ହୋଇଛି। ତେବେ ଘରୋଇ କ୍ଷେତ୍ରରେ ତଥା ଅଣସବ୍ସିଡିଯୁକ୍ତ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି ବୋଲି ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ମହାରାଷ୍ଟ୍ର ଆଜି ତା'ର 65ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ମୁମ୍ବାଇର ଶିବାଜୀ ପାର୍କଠାରେ ଅନୁଷ୍ଠିତ ସମାରୋହରେ ଯୋଗଦେଇ ରାଜ୍ୟପାଳ ରମେଶ ବୈଶ ମହାରାଷ୍ଟ୍ରବାସୀଙ୍କୁ ଏକ ନୂତନ ତଥା ବିକାଶୋନ୍ମୁଖୀ ମହାରାଷ୍ଟ୍ର ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏହି ଅବସରରେ ଆୟୋଜିତ ପ୍ୟାରେଡ୍ରେ ସେ ଅଭିବାଦନ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ସ୍ୱତନ୍ତ୍ର ରାଜ୍ୟ ଗଠନରେ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ରାଜ୍ୟପାଳ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ସାକ୍ଷରତା କ୍ଷେତ୍ରରେ ମହାରାଷ୍ଟ୍ର ଦେଶର ଏକ ଅଗ୍ରଣୀ ରାଜ୍ୟ। ଶିଳ୍ପ ସମୃଦ୍ଧ ଏହି ରାଜ୍ୟରେ ବ୍ୟବସାୟୀ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ସେହିଭଳି କୃଷି ଉତ୍ପାଦନ ଯୋଗାଯୋଗ ଏବଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ମହାରାଷ୍ଟ୍ରର ମାନ୍ୟତା ସମଗ୍ର ଦେଶରେ ସ୍ୱତନ୍ତ୍ର ରହିଛି ବୋଲି ରାଜ୍ୟପାଳ ଶ୍ରୀ ବୈଶ କହିଛନ୍ତି। ଏହି ଅବସରରେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗତ ମାସରେ ମୋଟ ଦ୍ରବ୍ୟ ଏବଂ ସେବାକର ଆଦାୟ ସର୍ବାଧିକ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଏହି ମାସରେ ମୋଟ 2,10,000 କୋଟି ଟଙ୍କା ଜିଏସ୍ଟି ଆଦାୟ ହୋଇଥିବା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ପୂର୍ବ ବର୍ଷ ତୁଳନାରେ ଏହା 12.4% ଅଧିକ ଥିବା ଜଣାପଡ଼ିଛି। ମନ୍ତ୍ରଣାଳୟ କହିଛି ଘରୋଇ କାରବାର ଏବଂ ଆମଦାନୀ କ୍ଷେତ୍ରରେ ବୃଦ୍ଧି ଯୋଗୁଁ ଜିଏସ୍ଟି ପରିମାଣ ବଢ଼ିଛି। ଗତ ଏପ୍ରିଲ୍ ମାସରେ 43,000 କୋଟି ଟଙ୍କା କେନ୍ଦ୍ରୀୟ ଜିଏସ୍ଟି, 53,000 କୋଟି ଟଙ୍କା ରାଜ୍ୟ ଜିଏସ୍ଟି ଏବଂ 99,000 କୋଟି ଟଙ୍କା ଆଇଜିଏସ୍ଟି ସହ 13,000 କୋଟି ଟଙ୍କା ସେସ୍ ବାବଦରେ ଆଦାୟ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଅଯୋଧ୍ୟାଗସ୍ତ ଅବସରରେ ଆଜି ସନ୍ଧ୍ୟାରେ ରାମଲାଲାଙ୍କୁ କରିବେ ଦର୍ଶନ। ରାଜସ୍ଥାନର ଆଜମେର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦସିଗ୍ରାମ ବୁଥ୍ରେ ଆସନ୍ତାକାଲି ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 28ଟି ବିଧାନସଭା ଆସନ ପାଇଁ 243 ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ। ଏବଂ ସୁପରସୋନିକ୍ ମିସାଇଲ୍ ଆସିଷ୍ଟେଡ୍ ରିଲିଜ୍ ଅଫ୍ ଟର୍ପେଡୋ ସ୍କାର୍ଟ ସିଷ୍ଟମ୍ର ଆଜି ହୋଇଛି ସଫଳ ପରୀକ୍ଷଣ। ସମ୍ବାଦ ଏଇଠି ଶେଷ ହେଲା।